ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, 2047 ସୁଦ୍ଧା ବିକଶିତ ଭାରତ ଗଠନ ହେବା ଲକ୍ଷ୍ୟରେ ଦେଶ ଅଗ୍ରସର ହେଉଛି, କହିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ. ଦୂରଦର୍ଶନ ଆଜି ପାଳନ କରୁଛି ତା'ର ସଫଳ ଜୟଯାତ୍ରାର 66 ବର୍ଷ. ଝାଡ଼ଖଣ୍ଡରେ ପୁଲିସ ମାଓବାଦୀ ଗୁଳି ବିନିମୟରେ 3 ମାଓବାଦୀ ମୃତ ଏବଂ ଏସିଆ କପ୍ ପୁରୁଷ କ୍ରିକେଟରେ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରି ସୁପର 4 ପର୍ଯ୍ୟାୟ ନିକଟବର୍ତ୍ତୀ ହେଲା ଭାରତ. ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଭାରତ ହେଉଛି ଏକ ସାମାଜିକ ଅନ୍ତର୍ଭୁକ୍ତିକରଣ ଦେଶ ଯିଏ ସମସ୍ତଙ୍କୁ ଗ୍ରହଣ କରିଥାଏ. ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଐତିହ୍ୟ ଭାଷା ଏବଂ ସଂସ୍କୃତି ବିଭାଗର ଉତ୍କର୍ଷ କେନ୍ଦ୍ରଠାରେ ଅନୁଷ୍ଠିତ ଏକ ସମାରୋହରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି, ଭାରତୀୟ ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ଭବିଷ୍ୟତ ପିଢ଼ି ପାଇଁ ସରକାର ବିଭିନ୍ନ ଯୋଜନାମାନ କରୁଛନ୍ତି. ତାଙ୍କ ମନ୍ତ୍ରଣାଳୟ ଜିଓ ପାର୍ସି ଯୋଜନା ଅଧୀନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବିକାଶକୁ ତ୍ୱରାନ୍ୱିତ କରିବା ସହ ସବ୍କା ସାଥ୍ ସବ୍କା ବିକାଶ ସବ୍କା ପ୍ରୟାସ ଆଧାରରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି. ଶ୍ରୀ ରିଜିଜୁ କହିଛନ୍ତି, ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିରେ ମୁମ୍ବାଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି. ସେହିପରି ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ଏକ ଶୈକ୍ଷିକ ବାତାବରଣ ରହିଛି ଏବଂ ଏହା ପୂର୍ବ ପିଢ଼ିର ପ୍ରେରଣାରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ଶ୍ରୀ ରିଜିଜୁ କହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଥିବା ଦୂରଦୃଷ୍ଟିକୁ ସେ ଦୋହରାଇ ଭାରତ ଏହି ଲକ୍ଷ୍ୟ ହାସଲ କରିବା ପଥରେ ଅଗ୍ରସର ହେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି. ମୁମ୍ବାଇ ବିଶ୍ୱବିଦ୍ୟାଳୟ ଆତ୍ମନିର୍ଭର ଭାରତ ଗଠନ କରିବାରେ ପ୍ରମୁଖ ଭୂମିକା ନେବାକୁ ଶ୍ରୀ ରିଜିଜୁ ଆହ୍ୱାନ କରିଛନ୍ତି. ଭାରତରେ ମାନବ ଅଧିକାରର କ୍ଷୁର୍ଣ୍ଣ ହେଉଥିବା ମନ୍ତବ୍ୟକୁ ନିନ୍ଦା କରି ଶ୍ରୀ ରିଜିଜୁ କହିଛନ୍ତି, ସବୁବେଳେ ସରକାର ସଂଖ୍ୟାଲଘୁମାନଙ୍କ ସୁରକ୍ଷାକୁ ଦୃଷ୍ଟି ଦେଉଛନ୍ତି ଏବଂ ଦେଶରେ କେହି ଅସୁରକ୍ଷିତ ନଥିବା ସେ କହିଛନ୍ତି. ଗତ 2014 ମସିହାଠାରୁ ସଂଖ୍ୟାଲଘୁମାନଙ୍କ ଉପରେ ହେଉଥିବା ହିଂସାରେ ହ୍ରାସ ଘଟିଛି ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି. ଭାରତ କେବଳ ସମ୍ଭିଧାନ ଆଧାରରେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ନୁହେଁ, ବରଂ ଏହାର ଅତୀତ ବିଶେଷତ୍ୱ ରହିଆସିଛି. ସୁପ୍ରିମକୋର୍ଟ ୱାକଫ୍ ସଂଶୋଧନ ବିଲ୍ ଉପରେ ଦେଇଥିବା ସକାରାତ୍ମକ ରାୟକୁ ସ୍ୱାଗତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ବିଲ୍ ପାରିତ ହେବା ଦ୍ୱାରା ମୁସଲିମ ସମ୍ପ୍ରଦାୟର ଜନସାଧାରଣ ଲାଭାନ୍ୱିତ ହେଉଛନ୍ତି. ସମାରୋହରେ ବିଭାଗୀୟ ସଚିବ, ମୁମ୍ବାଇ ବିଶ୍ୱବିଦ୍ୟାଳୟର କୁଳପତି ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ. ଦୂରଦର୍ଶନ ଆଜି ତା'ର ସଫଳ ଜୟଯାତ୍ରାର 66 ବର୍ଷ ପୂରଣ କରିଛି. 1969 ମସିହା ସେପ୍ଟେମ୍ବର ମାସ ଆଜିର ଦିନରେ ଭାରତରେ ଦୂରଦର୍ଶନ ଜରିଆରେ ପ୍ରସାରଣର ଯୁଗ ଆରମ୍ଭ ହୋଇଥିଲା. ପୂର୍ବତନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ପ୍ରଥମ ପ୍ରସାରଣକୁ ଉଦ୍ଘାଟନ କରିଥିଲେ. 1975 ମସିହା ପର୍ଯ୍ୟନ୍ତ ଦୂରଦର୍ଶନ ଅଲ୍ ଇଣ୍ଡିଆ ରେଡିଓର ଏକ ଅଂଶ ଭାବେ କାର୍ଯ୍ୟ କରୁଥିଲା। 1976 ମସିହା ଏପ୍ରିଲ 1 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ସ୍ୱତନ୍ତ୍ର ୱିଙ୍ଗ ଭାବେ ଦୂରଦର୍ଶନ କାର୍ଯ୍ୟ କରିବା ସହ ପରେ ପ୍ରସାର ଭାରତୀ ଅଧୀନକୁ ଆସିଥିଲା। ଆଜିର ଦିନରେ ଦୂରଦର୍ଶନ ଭାରତର ବୃହତ୍ ପ୍ରସାରଣକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି। ସଂଖ୍ୟାଧିକ ଷ୍ଟୁଡିଓ ଓ ଟ୍ରାନ୍ସମିଟର ଜରିଆରେ ଦେଶର ସବୁ ଭାଗରେ ଦୂରଦର୍ଶନର ପ୍ରସାରଣ ପହଞ୍ଚିପାରିଛି। ଏକସଙ୍ଗେ ଟେଲିଭିଜନ, ଅନ୍ଲାଇନ୍, ମୋବାଇଲ୍ ସେବାରେ ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳ ଓ ଅନ୍ତର୍ଜାତୀୟ ସ୍ତରରେ ଦୂରଦର୍ଶନର ପ୍ରସାରଣ ଉପଲବ୍ଧ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାର ବିଜୟ ଦୁର୍ଗଠାରେ ଭାରତୀୟ ସେନା ଇଷ୍ଟର୍ଣ୍ଣ କମାଣ୍ଡ ମୁଖ୍ୟାଳୟରେ କମାଣ୍ଡର ସ୍ତରୀୟ ଯୁଗ୍ମ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ସମ୍ମିଳନୀ ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। ଗତକାଲି ପ୍ରଧାନମନ୍ତ୍ରୀ କୋଲକାତାରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଥିଲେ। ଏହି ସମ୍ମିଳନୀରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଅଗ୍ରଗତି, ସେନାର ତିନି ବାହିନୀ ମଧ୍ୟରେ ସମନ୍ୱୟ ଏବଂ ଆଧୁନିକୀକରଣ ବିଷୟରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ରାଷ୍ଟ୍ରୀୟ ଦେୟ ନିଗମ ଏନ୍ପିସିଆଇ ୟୁପିଆଇ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ସାଧାରଣ ଉପଭୋକ୍ତା ବ୍ୟବସାୟୀମାନଙ୍କୁ ୟୁପିଆଇ ଜରିଆରେ ଯେଉଁ ଦେୟ ପ୍ରଦାନ କରୁଛନ୍ତି ସେ କ୍ଷେତ୍ରରେ ଏନ୍ପିସିଆଇ କରିଥିବା ପରିବର୍ତ୍ତନ ଆଜିଠାରୁ ଲାଗୁ ହୋଇଛି। ଏହି ପରିବର୍ତ୍ତନ ଅନୁଯାୟୀ ଅଧିକ ପରିମାଣର ଅର୍ଥ ପୈଠ କରିବା ଏଣିକି ସହଜ ହୋଇପାରିବ। ଗୋଟିଏ ଦିନରେ ବାଣିଜ୍ୟିକ ଦେୟ କ୍ଷେତ୍ରରେ ସର୍ବାଧିକ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ। ତେବେ ଉପଭୋକ୍ତାଙ୍କ ମଧ୍ୟରେ ଏହି ସୀମା 1 ଲକ୍ଷ ଟଙ୍କା ମଧ୍ୟରେ ରହିଥିବା ଜଣାପଡ଼ିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ତଟିଝରି ଥାନା ଅନ୍ତର୍ଗତ କରଣ୍ଡି ଗ୍ରାମରେ ଆଜି ସକାଳେ ପୁଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନି ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ମୃତ ମାଓବାଦୀ ସହଦେବ ସୋରେନ ଓରଫ ପରଭେଶ କେନ୍ଦ୍ରୀୟ କମିଟିର ସଭ୍ୟ ଥିବାବେଳେ ତା ନାମରେ 1 କୋଟି ଟଙ୍କାର ପୁରସ୍କାର ସରକାର ଘୋଷଣା କରିଥିବାବେଳେ ବିହାର ଝାଡ଼ଖଣ୍ଡ ସ୍ୱତନ୍ତ୍ର କମିଟି ସଭ୍ୟ ରଘୁନାଥ ହେମ୍ରମ ଓରଫ ଚଞ୍ଚଳ ନାମରେ 25 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ସେହିପରି ବିର୍ସେନ ଗଞ୍ଜୁ ଓରଫ ରାମ ଖେଲାୱାନ ନାମରେ 10 ଲକ୍ଷ ଟଙ୍କାର ପୁରସ୍କାର ସରକାର ଘୋଷଣା କରିଥିଲେ। ଏ ଅଭିଯାନରେ ନିରାପତ୍ତା ବାହିନୀ ଘଟଣାସ୍ଥଳରୁ 147 ରାଇଫଲମାନ ଜବତ କରିଛନ୍ତି। ଏଥିରେ ହଜାରିବାଗ ପୁଲିସ୍ ଏବଂ ସିଆର୍ପିଏଫ୍ କୋବ୍ରା ବାହିନୀ ସାମିଲ ଥିଲେ। ପୁଲିସ୍ ଏବଂ ନିରାପତ୍ତା ବାହିନୀ ପକ୍ଷରୁ ମିଳିତ ଭାବରେ କମ୍ବିଂ ଅପରେସନ୍ ଜାରି ରହିଥିବା ସୂଚନା ମିଳିଛି। ସେବା ଏବଂ ସୁଶାସନ ତଥା ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ଅହରହ ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ପବିତ୍ର ଗଙ୍ଗା ନଦୀର ପୁନରୁଦ୍ଧାର ପାଇଁ ମୋଦି ସରକାରଙ୍କ ଦ୍ୱାରା ନିଆଯାଇଥିବା ନମାମି ଗଙ୍ଗେ ଅଭିଯାନ ସମ୍ପର୍କରେ। ଗଙ୍ଗା ନଦୀ ହେଉଛି ଭାରତର ଜୀବନରେଖା। ଏହା ପବିତ୍ର, ଚିରନ୍ତନ ଏବଂ ଭାରତୀୟ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା 2014 ଜୁନ୍ ମାସରେ ଆରମ୍ଭ ହୋଇଥିବା ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ ଗଙ୍ଗା ନଦୀକୁ ପୁନରୁଦ୍ଧାର କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା। ବହୁ ବର୍ଷ ଧରି ଗଙ୍ଗା ନଦୀରେ ପ୍ରଦୂଷଣ ସ୍ତର ହ୍ରାସ ପାଇଥିବାରୁ ଏହାକୁ ପରିବେଶଗତ ପୁନରୁଦ୍ଧାର ସହ ପୁଣି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକାର ସ୍ରୋତ ଭାବେ କାର୍ଯ୍ୟକ୍ଷମ କରିବା ଏହି ଯୋଜନାର ଉଦ୍ଦେଶ୍ୟ ଥିଲା। ଇତିମଧ୍ୟରେ ଗଙ୍ଗା ନଦୀରେ ପ୍ରଦୂଷଣ ସ୍ତର ବହୁମାତ୍ରାରେ ହ୍ରାସ ପାଇଛି। ସ୍ୱେରେଜ୍ ବିଶୋଧନ କ୍ଷମତା 30% ଅଧିକ ହୋଇଥିବାବେଳେ ଗଙ୍ଗାରେ ଡଲଫିନ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛନ୍ତି। ଯେଉଁ ସମୟରେ ଗଙ୍ଗା ନଦୀର ପୁନରୁଦ୍ଧାର କାର୍ଯ୍ୟ ଅସମ୍ଭବ ମନେ ହେଉଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନମାମି ଗଙ୍ଗେ ଅଭିଯାନ ଏକ ଜାତୀୟ ଆନ୍ଦୋଳନରେ ପରିଣତ ହୋଇଛି। ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଥିବା ପବିତ୍ର ଗଙ୍ଗା ଏବେ ନୂତନ ଆଶା ସହିତ ପ୍ରବାହିତ ହେଉଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ମଶାବାହିତ ରୋଗର କାରଣ ଓ ନିରାକରଣ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ତନୁ ଜୈନ ଏବଂ ଗ୍ରେଟର ନୋଏଡା ସରକାରୀ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନର ସହକାରୀ ପ୍ରଫେସର ଡାକ୍ତର ସୁପ୍ରକାଶ ମଣ୍ଡଳ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-237-17-117 ଓ 011-233-1444 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ନ୍ୟୁଜ୍ ଅନ୍ ଏୟାର ଅଫିସିଆଲ୍ରେ ଏହା ଉପଲବ୍ଧ ହେବ। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଚାଲିଥିବା 2 ନମ୍ବର ଟର୍ମିନାଲ୍ର ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେବା ପରେ ଆସନ୍ତା 26 ତାରିଖରେ ଏହା ପୁନଃ କାର୍ଯ୍ୟକ୍ଷମ ହେବ। ଗତ ଏପ୍ରିଲ୍ ମାସରୁ ଏହି ଟର୍ମିନାଲ୍ର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି, ଏହି ଟର୍ମିନାଲ୍ରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସହ ଜିନିଷପତ୍ରଗୁଡ଼ିକୁ ଯାତ୍ରୀମାନେ କିଭଳି ସୁବିଧାରେ ନେଇପାରିବେ ସେସବୁ ବ୍ୟବସ୍ଥା କରାଯାଇଛି। ଏଥିରେ 6 ନୂତନ ବୋର୍ଡିଂ ଯାତ୍ରୀ ବ୍ରିଜ୍ ବ୍ୟବସ୍ଥା ହୋଇଥିବାବେଳେ ସ୍ୱୟଂଚାଳିତ ଡକିଂ ପ୍ରକ୍ରିୟା ଆରମ୍ଭ ହେବ। ଖେଳ ଖବର। ଏସିଆ କପ୍ ପୁରୁଷ କ୍ରିକେଟ୍ରେ ଗତକାଲି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଗ୍ରୁପ୍ ଏ'ର ଏକ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ପାକିସ୍ତାନକୁ ପରାସ୍ତ କରିଛି, ଫଳରେ ଭାରତ ସୁପର 4 ପର୍ଯ୍ୟାୟର ନିକଟତର ହୋଇଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ 20 ଓଭର୍ରେ 9 ୱିକେଟ୍ ହରାଇ 137 ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ 25 ବଲ୍ ବାକି ଥାଇ 15 ଓଭର୍ 5 ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଭିଷେକ ଶର୍ମା 13 ବଲ୍ରେ 31 ରନ୍ କରିଥିବାବେଳେ ସୂର୍ଯ୍ୟ କୁମାର ଯାଦବ 47 ରନ୍ କରି ଅପରାଜିତ ରହିଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ସୁଦ୍ଧା ବିକଶିତ ଭାରତ ଗଠନ ହେବା ଲକ୍ଷ୍ୟରେ ଦେଶ ଅଗ୍ରସର ହେଉଛି, କହିଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ। ଦୂରଦର୍ଶନ ଆଜି ପାଳନ କରୁଛି ତା'ର ସଫଳ ଜୟଯାତ୍ରାର 66 ବର୍ଷ। ଝାଡ଼ଖଣ୍ଡରେ ପୁଲିସ୍ ମାଓବାଦୀ ଗୁଳି ବିନିମୟରେ 3 ମାଓବାଦୀ ମୃତ ଏବଂ ଏସିଆ କପ୍ ପୁରୁଷ କ୍ରିକେଟ୍ରେ ପାକିସ୍ତାନକୁ 7 ୱିକେଟ୍ରେ ପରାସ୍ତ କରି ସୁପର 4 ପର୍ଯ୍ୟାୟ ନିକଟବର୍ତ୍ତୀ ହେଲା ଭାରତ। ସମ୍ବାଦ ଶେଷ ହେଲା।